ओम शांति। 2 फरवरी 2026 प्रातः मुरली। शिव भगवान उबाच। मीठे बच्चे, तुमे माने मते मने पकाओ एवं स्नेह करो, कारण मु ही तुम मानको सदा सुखी करिबा पाई आसीछे। प्रश्न, जेउ पिलामानंको द्वारा बारंबार अवहेला हुई थाए, सेमानंको मुखरु केउ बाणी स्वतः बाहरी थाए? उत्तर, भाग्यरे जहा थिबो ताहा मिलिजिबो, स्वर्गको त जीवि निश्चिंत। बाबा कहुछंती एही भली बाणी पुरुषार्थी पिलामानंकर नुहे, उच्च पद पाइबा पाई ही पुरुषार्थ करिबाकु हेबो। जेबे कि बाबा आसीछंती उच्च पद देबा पाई, तेणु सेथिरे अवहेला करो नहीं। गीत, बचपन के दिन भुला न देना। ओम शांति। मीठा मीठा आत्मिक संतान माने गीतर अर्थ को बुझिले, एबे बंची थाउ थाउ तुमे माने अविनाशी बाबांकर संतान होइछ। सारा कल्पत विनाशी पितांकर संतान होई आसीछ, एबे केवल तुमे ब्राह्मण संतान माने ही बेहद बाबांकर होइछ। तुमे माने जानिछ बेहदर बाबांक ठारु आमे बेहदर वर्षा अर्थात संपत्ति नेउछु। यदि बाबांकु छाड़ी देबो तेबे बेहदर वर्षा मिली पारिब नाही। जदियो तुमे ज्ञान बुझाउछ किंतु अल्परे केही संतुष्ट हुई न थांते। मनुष्य मध प्राप्तिर इच्छा रखी थांते, धन व्यतीत सुख आसी पारिब नाही। सुखरे रहिबा पाई धन मध्य आवश्यक, शांति मध्य आवश्यक एवं निरोगी काया मध्य आवश्यक। तुमे पिला माने ही जानिछ दुनिया रे आज कौन अच्छी काली कौन हेबो, विनाश तो सम्मुखरे उपस्थित, आउ कहा बुद्धि रे एही सब कथा नाही। जदि जानी जीबे जे विनाश पाखे आसिलानी, तेबे भी कौन करिबा को हेबो ए कथा जानी नाहंते। तुमे पिला माने जानिछ केबे भी लड़ाई लागी पारिबो, टिके भी निया लगी गले चारियाड़े विश्रुंखला व्यापीबा को डेरी हेबो नाही। पिला माने जानिछंती जे एबे पुरुणा दुनिया समाप्त हेवार समय पाखे आसिलानी, सेथि पाई एबे शीघ्र शीघ्र बाबांको ठारु वर्षा नेबाकु हेबो। जदि बाबांको सबुबळे मने पकाइबो तेबे बहुत हर्षित होई रही पारिबो। देह अभिमान रे आसीबा द्वारा बाबांको भूली दुख भोग करिथाओ। जेते जेते बाबांको मने पकाइबो सेते सेते बेहदर बाबांको ठारु सुख पाइबो। तुमे माने एठारे ही आसी छ एही भली लक्ष्मी नारायण हेबा पाई, राजा राणींकर दासदासी हेबा एवं प्रजांकर नौकर चाकर हेबा, एथिरे बहुत फरक रही छे ना। वर्तमान रो पुरुषार्थ पुणी कल्प कल्पांतर पाई निर्धार्य हो जाउ छे। अंतिम समय रे समस्तंकु साक्षात्कार हेबो मु केते पुरुषार्थ करी छे। एबे भी बाबा कहुछंती निजर अवस्था को देखु थाओ। मिठारो मिठा बाबा जहांको ठारु स्वर्गर संपत्ति मिलु छे, मु तांकु केते मने पकाउ छे। तुमर सबु किछि बाबांकर स्मृति उपरे निर्भर करु छे, जेते जेते मने पकाइबो सेतिकी सुख मध्य मिलिबो। जानी पारिबो मु केते निकटरे पहुंचिलिनी। केही केही थकी मध्य जाई थांती, भावंती किए जाने लक्ष्य स्थल आउ केते दूर रे अछि। जदि पहुंची जाई थांते तेबे परिश्रम मध्य सफल होई थांता। एबे तुमे माने जेउ लक्ष्य स्थल को यात्रा करूछ ताकु दुनिया जानी नाही, दुनिया को ए कथा मध्य जणा नाही जे भगवान कहा को कुहा जाए। भगवान बोली कहुछंती मध्य पुणी कही देउछंती गोड़ी माटी भितरे अछंती। एबे तुमे पिला माने जानिछ आमे बाबांकर होई सारिछ, तेणु एबे बाबांकर मत अनुसार ही चलिबा को हेबो। जदियो विदेश रे रहुछ किंतु सेठारे मध्य थाई केवल बाबांको मने पकाइबा को हेबो। एबे तुमको श्रीमत मिलुछे, बाबांको स्मृति व्यतीत अन्य कोनोसी ଉପାୟରେ ଆତ୍ମା ତମୋ ପ୍ରଧାନରୁ ସତୋ ପ୍ରଧାନ ହୋଇପାରିବ ନାହିଁ। ତୁମେ କହୁଛ, ବାବା ମୁଁ ଆପଣଙ୍କ ଠାରୁ ପୁରା ବର୍ଷା ନେବି, ଯେପରି ଆମର ମମା ବାବା ବର୍ଷା ନେଇଛନ୍ତି, ମୁଁ ମଧ୍ୟ ପୁରୁଷାର୍ଥ କରି ତାଙ୍କ ଆସନରେ ନିଶ୍ଚିନ୍ତ ବସିବି। ମମା ବାବା ରାଜ ରାଜେଶ୍ୱରୀ ହେଉଛନ୍ତି, ତେଣୁ ମୁଁ ମଧ୍ୟ ହେବି। ପରୀକ୍ଷା ତ ସମସ୍ତଙ୍କ ପାଇଁ ଗୋଟିଏ, ତୁମକୁ ବହୁତ ଅଳ୍ପ ଶିକ୍ଷା ଦିଆଯାଉଛି, କେବଳ ବାବାଙ୍କୁ ମନେ ପକାଅ। ଏହାକୁ କୁହାଯାଏ ସହଜ ରାଜଯୋଗ ବଳ। ତୁମେ ଜାଣିଛ, ଯୋଗରୁ ବହୁତ ଶକ୍ତି ମିଳିଥାଏ। ଭାବୁଛନ୍ତି, ମୁଁ ଯଦି କୌଣସି ବିକର୍ମ କରିବି ତେବେ ବହୁତ ଦଣ୍ଡ ଭୋଗ କରିବି, ପଦଭ୍ରଷ୍ଟ ହୋଇଯିବ। ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ, ଗାୟନ ମଧ୍ୟ ରହିଛି। ସଦ୍ଗୁରୁଙ୍କର ନିନ୍ଦକକୁ ଠାବ ମିଳେ ନାହିଁ। ସେମାନେ ତ କହିଥାନ୍ତି ଗୁରୁଙ୍କର ନିନ୍ଦକ, ନିରାକାରଙ୍କର ବିଷୟରେ କାହାରିକୁ ଜଣା ନାହିଁ। ଗାୟନ ମଧ୍ୟ ରହିଛି, ଭକ୍ତମାନଙ୍କୁ ଭଗବାନ ହିଁ ଫଳ ଦିଅନ୍ତି। ସାଧୁ ସନ୍ଥ ଆଦି ସମସ୍ତେ ଭକ୍ତ ଅଟନ୍ତି, ଭକ୍ତମାନେ ହିଁ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି। ଭକ୍ତ କଣ ଭକ୍ତମାନଙ୍କୁ ଭକ୍ତିର ଫଳ ଦେଇପାରିବ କି? ଯଦି ଭକ୍ତ ଭକ୍ତକୁ ଫଳ ଦେବେ, ତେବେ ସମସ୍ତେ ଭଗବାନଙ୍କୁ କାହିଁକି ଡାକୁଥାନ୍ତେ? ଏହା ହେଉଛି ହିଁ ଭକ୍ତି ମାର୍ଗ। ଏଠାରେ ସମସ୍ତେ ଭକ୍ତ, ଭକ୍ତମାନଙ୍କୁ ଫଳ ଭଗବାନ ହିଁ ଦେଇଥାନ୍ତି। ଏତିକି ନୁହେଁ ଯେ ଯେଉଁମାନେ ଅଧିକ ଭକ୍ତି କରୁଛନ୍ତି ସେମାନେ କମ୍ ଭକ୍ତି କରୁଥିବା ଭକ୍ତମାନଙ୍କୁ ଫଳ ଦେବେ, ନା। ଭକ୍ତି ଅର୍ଥ ଭକ୍ତି। ରଚନା ରଚନାକୁ ସମ୍ପତ୍ତି କିପରି ଦେଇପାରିବ? ସମ୍ପତ୍ତି ତ ରଚୟିତାଙ୍କ ଠାରୁ ହିଁ ମିଳିଥାଏ। ବର୍ତ୍ତମାନ ସମୟରେ ସମସ୍ତେ ଭକ୍ତ ହିଁ ଅଟନ୍ତି। ଯେତେବେଳେ ଜ୍ଞାନ ମିଳିଥାଏ ତେବେ ଭକ୍ତି ଆପେ ଆପେ ସମାପ୍ତ ହୋଇଯାଇଥାଏ, ଜ୍ଞାନର ଜିନ୍ଦାବାଦ ହୋଇଥାଏ। ଜ୍ଞାନ ବିନା ସଦ୍ଗତି କିପରି ହେବ? ସମସ୍ତେ ନିଜ ନିଜର ହିସାବ କିତାବ ଯୁକ୍ତ କରି ପରମ ଧାମକୁ ଚାଲିଯାଆନ୍ତି। ଏବେ ତୁମେ ପିଲାମାନେ ଜାଣିଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ। ତା ପୂର୍ବରୁ ପୁରୁଷାର୍ଥ କରି ବାବାଙ୍କ ଠାରୁ ସମ୍ପୂର୍ଣ୍ଣ ବର୍ଷା ନେବାକୁ ହେବ। ତୁମେମାନେ ଜାଣିଛ, ଆମେ ପବିତ୍ର ଦୁନିଆକୁ ଯାଉଛୁ, ଯେଉଁଠାରେ ଯେଉଁମାନେ ବ୍ରାହ୍ମଣ ହେବେ ସେହିମାନେ ହିଁ ସମ୍ପତ୍ତି ନେବେ। ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ନ ହେବା ପର୍ଯ୍ୟନ୍ତ ତୁମେ ବାବାଙ୍କ ଠାରୁ ବର୍ଷା ନେଇପାରିବ ନାହିଁ। ପିତା ତ ସମ୍ପତ୍ତି ଦେବା ପାଇଁ ହିଁ ସନ୍ତାନମାନଙ୍କର ରଚନା କରିଥାନ୍ତି। ଆମେ ତ ଶିବ ବାବାଙ୍କର ହିଁ ସନ୍ତାନ ଅଟୁ। ବାବା ପିଲାମାନଙ୍କୁ ବର୍ଷା ଦେବା ପାଇଁ ହିଁ ସୃଷ୍ଟି ରଚନା କରୁଛନ୍ତି। ତେବେ ଶରୀରଧାରୀମାନଙ୍କୁ ହିଁ ବର୍ଷା ଦେବେ ନା? ଆତ୍ମାମାନେ ତ ଉପରେ ରହିଥାନ୍ତି, ସେଠାରେ ତ ବର୍ଷା ବା ପ୍ରାରବ୍ଧ ଭୋଗ କରିବାର କୌଣସି କଥା ହିଁ ନାହିଁ। ତୁମେ ଏବେ ପୁରୁଷାର୍ଥ କରି ପ୍ରାରବ୍ଧ ନେଉଛ, ଯାହାକି ଦୁନିଆକୁ ଜଣା ନାହିଁ। ବର୍ତ୍ତମାନ ତ ବିନାଶର ସମୟ ପାଖେଇ ପାଖେଇ ଆସୁଛି। ବୋମା ଇତ୍ୟାଦି ତ କେହି ରଖିବା ପାଇଁ ତିଆରି କରିନାହାନ୍ତି। ବିନାଶର ପ୍ରସ୍ତୁତି ଖୁବ୍ ଜୋରରେ ଚାଲିଛି। ଏବେ ବାବା ଆମକୁ ଜ୍ଞାନ ଦେଉଛନ୍ତି ଯେ ମତେ ମନେ ପକାଅ, ନଚେତ ଶେଷ ସମୟରେ ବହୁତ କାନ୍ଦିବାକୁ ପଡ଼ିବ। ରାଜବିଦ୍ୟାର ପରୀକ୍ଷାରେ ଯଦି କେହି ଫେଲ ହୋଇଥାନ୍ତି ତେବେ ରାଗରେ ବୁଡ଼ି ମରିଥାନ୍ତି। ଏଠାରେ ତ ରାଗିବାର କିଛି କଥା ନାହିଁ, ଶେଷ ସମୟରେ ତୁମକୁ ବହୁତ ସାକ୍ଷାତକାର ହେବ। କଣ କଣ ଆମେ ହେବା ସେ କଥା ମଧ୍ୟ ଜଣା ପଡ଼ିଯିବ। ବାବାଙ୍କର କାମ ହେଲା ପୁରୁଷାର୍ଥ କରାଇବା। ପିଲାମାନେ କହୁଛନ୍ତି, ବାବା ଆମେ କର୍ମ କରିବା ସମୟରେ ଆପଣଙ୍କର ସ୍ମୃତିରେ ରହିବାକୁ ଭୁଲି ଯାଉଛୁ। କେହି କେହି ପୁଣି କହୁଛନ୍ତି ସ୍ମୃତିରେ ରହିବା ପାଇଁ ଫୁର୍ସତ ମିଳୁନାହିଁ। ତେବେ ବାବା କହିବେ, ଆଚ୍ଛା ସମୟ ବାହାର କରି ଯୋଗରେ ବସ, ବାବାଙ୍କୁ ମନେ ପକାଅ। ପରସ୍ପର ଭିତରେ ଯେତେବେଳେ ମିଶୁଛ ସେତେବେଳେ ମଧ୍ୟ ଏହି ଚେଷ୍ଟା କର ଯେ ଆମେ କିଭଳି ବାବାଙ୍କୁ ମନେ ପକାଇବା। ତୁମେମାନେ ସମସ୍ତେ ଏକାଠି ହୋଇ ଯୋଗରେ ବସିଲେ ଭଲ ଯୋଗ କରିପାରିବ, ସହଯୋଗ ମିଳିବ। ମୂଳ କଥା ହେଲା ବାବାଙ୍କୁ ସ୍ମରଣ କରିବା। ଯଦି କେହି ବିଦେଶକୁ ଯାଉଛି ତେବେ ସେଠାରେ ମଧ୍ୟ କେବଳ ଏହି ଗୋଟିଏ କଥା ମନେ ରଖ, ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେ ତମୋ ପ୍ରଧାନରୁ ସତୋ ପ୍ରଧାନ ହେବ। ବାବା କହୁଛନ୍ତି, କେବଳ ଏହି ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଇବାକୁ ହେବ। ଯୋଗ ବଳ ଦ୍ୱାରା ସବୁ ପାପ ଭସ୍ମ ହୋଇଯିବ। ବାବା କହୁଛନ୍ତି ମନମନା ଭବ, ମତେ ମନେ ପକାଇଲେ ବିଶ୍ୱର ମାଲିକ ହେବ। ମୂଳ କଥା ହେଲା ବାବାଙ୍କୁ ମନେ ପକାଇବା। କେଉଁଠାକୁ ମଧ୍ୟ ଯିବାର ଆବଶ୍ୟକତା ନାହିଁ, ଘର ଗୃହସ୍ଥରେ ରହି ମଧ୍ୟ କେବଳ ବାବାଙ୍କୁ ମନେ ପକାଅ। ଯଦି ପବିତ୍ର ହେବ ନାହିଁ ତେବେ ବାବାଙ୍କୁ ମନେ ପକାଇ ପାରିବ ନାହିଁ। ଏତିକି ନୁହେଁ ଯେ ସମସ୍ତେ ଆସି କ୍ଲାସରେ ବସି ପଡ଼ିବେ, ମନମନା ଭବର ମନ୍ତ୍ରକୁ ଜାଣିଗଲେ ତେବେ କେଉଁଠାକୁ ବି ଯାଅ। ସ୍ୱତୋପ୍ରଧାନ ଅର୍ଥାତ୍ ପବିତ୍ର ହେବାର ରାସ୍ତା ତ ବାବା ବତାଇ ଦେଲେ। ଏମିତି ତ ସେଣ୍ଟରକୁ ଆସିବା ଦ୍ୱାରା ନୂଆ ନୂଆ ପଏଣ୍ଟ ସବୁ ଶୁଣିପାରିବ। ଯଦି କୌଣସି କାରଣରୁ ଆସିପାରୁନାହଁ, ପ୍ରବଳ ବର୍ଷା ହେଉଛେ, କର୍ଫ୍ୟୁ ଲାଗିଯାଇଛେ, ବାହାରକୁ ବାହାରି ପାରୁନାହଁ, ତେବେ ପୁଣି କ'ଣ କରିବ? ବାବା କହୁଛନ୍ତି କୌଣସି ଆପତ୍ତି ନାହିଁ। ଏମିତି ତ ନୁହେଁ ଯେ ଶିବଙ୍କ ମନ୍ଦିରରେ ହିଁ ପାଣିର ଲୋଟା ଢାଳିବାକୁ ହେବ। କେଉଁଠି ବି ରହିଲେ ବାବାଙ୍କର ସ୍ମୃତିରେ ରୁହ, ଚାଲିବା ବୁଲିବା ବେଳେ ମଧ୍ୟ ଯୋଗଯୁକ୍ତ ହୋଇ ରୁହ, ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ ଏବଂ ଦେବତା ହୋଇଯିବ। କେବଳ ଏହି ଦୁଇଟି ଅକ୍ଷର ହିଁ ମନେ ରଖିବାକୁ ହେବ ଯେ ବାବା ରଚୟିତାଙ୍କ ଠାରୁ ହିଁ ବର୍ଷା ନେବାକୁ ହେବ। ରଚୟିତା ତ ଜଣେ ଅଟନ୍ତି ଯିଏ ଆସି କେତେ ସହଜ ରାସ୍ତା ବତାଉଛନ୍ତି। ବାବାଙ୍କୁ ସ୍ମରଣ କରିବାର ମନ୍ତ୍ର ମିଳିଗଲା। ବାବା କହୁଛନ୍ତି ଏହି ଈଶ୍ୱରୀୟ ଜନ୍ମର ପିଲା ଦିନକୁ ଭୁଲିଯିବାର ନାହିଁ। ଯଦି ଭୁଲିଯାଅ ତେବେ ଆଜି ହସୁଛ, କାଲି କାନ୍ଦିବାକୁ ପଡ଼ିବ। ବାବାଙ୍କ ଠାରୁ ପୁରା ସମ୍ପତ୍ତି ନେବା ଉଚିତ। ଏପରି ବହୁତ ପିଲା ଅଛନ୍ତି ଯିଏକି କହିଥାନ୍ତି ସ୍ୱର୍ଗକୁ ତ ଯିବା ନା, ତେବେ ଯାହା ଆମ ଭାଗ୍ୟରେ। ସେମାନଙ୍କୁ ପୁରୁଷାର୍ଥୀ କୁହାଯିବ ନାହିଁ, ମନୁଷ୍ୟ ଉଚ୍ଚପଦ ପାଇବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି। ବର୍ତ୍ତମାନ ଯେତେବେଳେ କି ବାବାଙ୍କ ଠାରୁ ଉଚ୍ଚ ପଦ ମିଳୁ, ତେବେ ଅବହେଳା କାହିଁକି କରିବା? ସ୍କୁଲରେ ଯିଏ ପାଠ ନ ପଢ଼ିବେ ସେମାନଙ୍କୁ ପୁଣି ପାଠ ପଢୁଆଙ୍କର ବୋଝା ଉଠାଇବାକୁ ହେବ। ବାବାଙ୍କୁ ଭଲ ଭାବରେ ମନେ ନ ପକାଇଲେ ପ୍ରଜାରେ ଯାଇ ଚାକର ବାକର ହେବା କେବଳ ଏତିକି ଖୁସି ହୋଇଯିବା ଉଚିତ ନୁହେଁ। ପିଲାମାନେ ବାବାଙ୍କର ସମ୍ମୁଖକୁ ଅର୍ଥାତ୍ ମଧୁବନକୁ ଆସି ସତେଜ ହୋଇଯାଉଛନ୍ତି। କେହି ଯଦି ମାତା କନ୍ୟାମାନେ ବନ୍ଧନରେ ଅଛନ୍ତି, ଯେଉଁମାନେ ମଧୁବନକୁ ଯାଇପାରୁନାହାନ୍ତି, ସେମାନଙ୍କୁ ବାବା କହୁଛନ୍ତି ଚିନ୍ତା କର ନାହିଁ, ଘରେ ବସି ବାବାଙ୍କୁ ମନେ ପକାଉ। ବାବା କେତେ ବୁଝାଉଛନ୍ତି ଯେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଚାନକ ଯୁଦ୍ଧ ଆରମ୍ଭ ହୋଇଯିବ। ଦେଖିବାକୁ ମଧ୍ୟ ମିଳୁଛି ଯେମିତି ଏହି କ୍ଷଣି ଲଢାଇ ଲାଗିଯିବ। ରେଡିଓ ଓ ଟିଭିରୁ ମଧ୍ୟ ସବୁ କଥା ଜଣା ପଡ଼ିଯାଉଛେ। ଧମକ ମଧ୍ୟ ଦେଉଛନ୍ତି ଯେ ଟିକିଏ କିଛି ଗଡ଼ବଡ଼ ହେଲେ ଆମେ ଏମିତି କରିଦେବୁ। ଆଗରୁ ହିଁ କହିଦେଇଥାନ୍ତି, ବୋମା ରଖିବା କାରଣରୁ ଅହଙ୍କାର ବହୁତ କରୁଛନ୍ତି। ବାବା ମଧ୍ୟ କହୁଛନ୍ତି ପିଲାମାନେ ଏବେ ଯୋଗ ବଳରେ ତ ମଜବୁତ ହୋଇନାହାନ୍ତି, ତୁରନ୍ତ ଯୁଦ୍ଧ ଲାଗିଯିବ। ଡ୍ରାମା ଅନୁସାରେ ଏଭଳି ହେବ ନାହିଁ, ପିଲାମାନେ ତ ପୁରା ସମ୍ପତ୍ତି ନେଇ ହିଁ ନାହାନ୍ତି, ଏବେ ତ ପୁରା ରାଜଧାନୀ ସ୍ଥାପନ ହୋଇନାହିଁ, କିଛି ସମୟ ଦରକାର। ବାବା ପିଲାମାନଙ୍କୁ ପୁରୁଷାର୍ଥ କରାଇ ଚାଲିଛନ୍ତି। କିଏ ଜାଣେ କେତେବେଳେ କ'ଣ ହୋଇଯିବ? ଏରୋପ୍ଲେନ, ଟ୍ରେନ୍ ଆଦି ଇତ୍ୟାଦି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଯାଉଛେ। ମୃତ୍ୟୁ କେତେ ସହଜରେ ହୋଇଯାଉଛେ, ଭୂମିକମ୍ପ ମଧ୍ୟ ହେବାରେ ଲାଗିଛି। ସବୁଠାରୁ ବେଶୀ ବିନାଶର କାର୍ଯ୍ୟ ଭୂମିକମ୍ପ ହିଁ କରିବ। ଇଏ ହଲିଲେ ତ ଘରଦ୍ୱାର ସବୁ କିଛି ଭାଙ୍ଗିବ ନା, ତେଣୁ ମୃତ୍ୟୁ ହେବା ପୂର୍ବରୁ ବାବାଙ୍କ ଠାରୁ ପୁରା ବର୍ଷା ନେବାକୁ ହେବ। ସେଥିପାଇଁ ବହୁତ ସ୍ନେହରେ ବାବାଙ୍କୁ ମନେ ପକାଇବାକୁ ହେବ, ବାବା ଆପଣଙ୍କର ବ୍ୟତୀତ ମୋର ଆଉ କେହି ନାହିଁ, କେବଳ ବାବାଙ୍କୁ ମନେ ପକାଇ ଚାଲ। କେତେ ବହୁତ ସହଜ ଭାବରେ ବୁଝାଉଛନ୍ତି, ଯେମିତିକି ଛୋଟ ଛୋଟ ପିଲାଙ୍କୁ ବୁଝାଇଥାନ୍ତି, ଆଉ କୌଣସି କଷ୍ଟ କାମ ଦେଉନାହାନ୍ତି। କେବଳ ମନେ ପକାଅ ଏବଂ କାମ ଅଗ୍ନିରେ ବସି ଯେପରି ତୁମେ ଜଳି ମରିଛ, ଏବେ ଜ୍ଞାନ ଚିତା ଅଗ୍ନି ଉପରେ ବସି ପବିତ୍ର ହୁଅ। ତୁମମାନଙ୍କୁ ପଚାରୁଛନ୍ତି ତୁମର ଉଦ୍ଦେଶ୍ୟ କ'ଣ, କୁହ। ଶିବ ବାବା ଯିଏକି ସମସ୍ତଙ୍କର ପିତା ଅଟନ୍ତି, ସିଏ କହୁଛନ୍ତି ମତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ତମୋ ପ୍ରଧାନରୁ ସତୋପ୍ରଧାନ ହୋଇଯିବ। କଳିଯୁଗରେ ସମସ୍ତେ ତମୋ ପ୍ରଧାନ ଅଟନ୍ତି। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ କଳଙ୍କି ଛାଡ଼ିଯିବ। ଏତିକି ସନ୍ଦେଶ ତ ସମସ୍ତଙ୍କୁ ଦେଇପାରିବ ନା? ନିଜେ ୟାଦରେ ରହିଲେ ଯାଇ ଅନ୍ୟକୁ ୟାଦ କରାଇପାରିବ। ନିଜେ ମନେ ପକାଉଥିଲେ ଅନ୍ୟକୁ ମଧ୍ୟ ଆଗ୍ରହ ସହକାରେ କହିପାରିବ, ନଚେତ୍ ହୃଦୟରୁ ବାହାରିବ ନାହିଁ। ବାବା କହୁଛନ୍ତି ଯେଉଁଠାରେ ବି ରୁହ, ଯେତେ ଦୂର ସମ୍ଭବ କେବଳ ମୋତେ ମନେ ପକାଅ। ଯିଏ ମିଳୁଛନ୍ତି ତାଙ୍କୁ ଏହି ଶିକ୍ଷା ଦିଅ ଯେ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ବାବା କହୁଛନ୍ତି ତୁମେ ବହୁତ ପତିତ, ତୁମେ ସବୁ ପତିତ ତମ ପ୍ରଧାନ ହୋଇଯାଇଛ, ଏବେ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ। ଆତ୍ମା ହିଁ ପତିତ ହୋଇଯାଇଛି, ସତ୍ୟ ଯୁଗରେ ଆତ୍ମା ପବିତ୍ର ଥାଏ। ବାବା କହୁଛନ୍ତି ଯୋଗ ଦ୍ୱାରା ହିଁ ଆତ୍ମା ପବିତ୍ର ହେବା ଆଉ କୌଣସି ଉପାୟ ନାହିଁ। ଏହି ସନ୍ଦେଶ ସମସ୍ତଙ୍କୁ ଦେଇ ଚାଲ, ତେବେ ବହୁତଙ୍କର କଲ୍ୟାଣ କରିପାରିବ। ବାବା ଆଉ କୌଣସି କଷ୍ଟକର କାର୍ଯ୍ୟ ଦେଉନାହାନ୍ତି। ସମସ୍ତ ଆତ୍ମାଙ୍କୁ ପାବନ କଲାବାଲା ପତିତ ପାବନ ବାବା ହିଁ ଅଟନ୍ତି। ସବୁଠାରୁ ଉତ୍ତମରୁ ଉତ୍ତମ ପୁରୁଷ କରାଇଲା ବାଲା ବାବା ହିଁ ଅଟନ୍ତି। ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ପୂଜାରୀ ହୋଇଛନ୍ତି। ରାମ ରାଜ୍ୟରେ ଆମେ ପୂଜ୍ୟ ଥିଲେ, ଏବେ ରାବଣ ରାଜ୍ୟରେ ପୂଜାରୀ ହୋଇଯାଇଛେ। ଏବେ ରାବଣ ରାଜ୍ୟର ଅନ୍ତିମ ସମୟ, ଯେଉଁ ସମୟରେ ବାବାଙ୍କୁ ମନେ ପକାଇ ଆମେ ପୂଜାରୀରୁ ପୂଜ୍ୟ ହେଉଛୁ। ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ବୁଢ଼ୀ ମାତାମାନଙ୍କୁ ମଧ୍ୟ ସେବା କରିବା ଦରକାର। ମିତ୍ର ସମ୍ବନ୍ଧୀଙ୍କୁ ମଧ୍ୟ ସନ୍ଦେଶ ଦିଅ। ସତ୍ସଙ୍ଗ ମନ୍ଦିର ଆଦି ମଧ୍ୟ ଅନେକ ପ୍ରକାରର ରହିଛି, ତୁମର ତ ଗୋଟିଏ ପ୍ରକାରର ଅଟେ। କେବଳ ବାବାଙ୍କର ପରିଚୟ ଦେବାକୁ ହେବ। ଶିବ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମେ ସ୍ୱର୍ଗର ମାଲିକ ହୋଇଯିବ। ନିରାକାର ଶିବ ବାବା ସମସ୍ତଙ୍କର ସଦ୍ଗତି ଦାତା ବାବା ଆତ୍ମାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ତୁମେ ତମ ପ୍ରଧାନରୁ ସତୋ ପ୍ରଧାନ ହୋଇଯିବ। ଏ କଥା ତ ବୁଝାଇବା ସହଜ ଅଟେ ନା? ବୁଢ଼ୀ ବୁଢ଼ୀ ମାତାମାନେ ମଧ୍ୟ ଏହି ସେବା କରିପାରିବେ। ମୂଳ କଥା ହିଁ ଏହା ଅଟେ। ବାହାଘର ଇତ୍ୟାଦିକୁ ଗଲେ ମଧ୍ୟ ସମସ୍ତଙ୍କ କାନରେ ଏହି କଥା ଶୁଣାଅ। ଗୀତାର ଭଗବାନ କହୁଛନ୍ତି ମୋତେ ମନେ ପକାଅ। ଏ କଥାକୁ ସମସ୍ତେ ପସନ୍ଦ କରିବେ, ଅଧିକ ଶୁଣାଇବାର ଆବଶ୍ୟକତା ହିଁ ନାହିଁ। କେବଳ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ। ଆଚ୍ଛା, ଏମିତି ଭାବିନିଅ ଯେ ଭଗବାନ ପ୍ରେରଣା ଦେଉଛନ୍ତି, ସ୍ୱପ୍ନରେ ସାକ୍ଷାତକାର ହେଉଛି। ଏ କଥା ଶୁଣିବାକୁ ମିଳୁଛି ଯେ ବାବା କହୁଛନ୍ତି ମୋତେ ମନେ ପକାଅ, ତୁମେ ତମ ପ୍ରଧାନରୁ ସ୍ୱତଃ ପ୍ରଧାନ ହୋଇଯିବ। ତୁମେ ନିଜେ ମଧ୍ୟ ଏହି ଚିନ୍ତନ କରିଚାଲ, ତେବେ ତୁମର ମଧ୍ୟ ବେଡ଼ା ନୌକା ପାରି ହୋଇଯିବ। ଆମେ ବାସ୍ତବରେ ବେହଦ ବାବାଙ୍କର ହୋଇଛୁ ଏବଂ ବାବାଙ୍କଠାରୁ ଏକୋଇଶ ଜନ୍ମ ବର୍ଷା ନେଉଛୁ, ତେଣୁ ଖୁସିରେ ରହିବା ଦରକାର। ବାବାଙ୍କୁ ଭୁଲିବା ଦ୍ୱାରା ହିଁ ଅସୁବିଧା ହେଉଛେ। ବାବା କେତେ ସହଜରେ କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ତେବେ ଆତ୍ମା ସ୍ୱତଃ ପ୍ରଧାନ ହୋଇଯିବ। ସମସ୍ତେ ଭାବିବେ ଏମାନଙ୍କୁ ତ ନିଶ୍ଚିନ୍ତ ଭାବରେ ଠିକ୍ ରାସ୍ତା ମିଳିଛି, ଏହି ରାସ୍ତା କେବେ ବି କେହି ବତାଇ ପାରିବେ ନାହିଁ। ଯଦି ସେମାନେ କହିବେ ଯେ ଶିବ ବାବାଙ୍କୁ ସ୍ମରଣ କର, ତେବେ ସାଧୁ ଆଦିଙ୍କ ପାଖକୁ ଆଉ କିଏ ଯିବ? ସମୟ ଏଭଳି ହୋଇଯିବ ଯେ ତୁମେ ଘରୁ ବାହାରକୁ ମଧ୍ୟ ବାହାରି ପାରିବ ନାହିଁ। ବାବାଙ୍କୁ ମନେ ପକାଇ ପକାଇ ଶରୀର ଛାଡ଼ିଦେବ। ଅନ୍ତକାଳରେ ଯିଏ ଶିବ ବାବାଙ୍କୁ ସ୍ମରଣ କରେ, ସିଏ ପୁଣି ନାରାୟଣ ଯୋନିରେ ଅର୍ଥାତ୍ କୂଳରେ ବାରମ୍ବାର ଜନ୍ମ ନେବେ। ଲକ୍ଷ୍ମୀ ନାରାୟଣଙ୍କର ରାଜବଂଶ ଭିତରେ ଆସିବେ ନା? ବାରମ୍ବାର ରାଜପଦ ପ୍ରାପ୍ତ କରିବେ। ବାସ୍, କେବଳ ବାବାଙ୍କୁ ମନେ ପକା ଏବଂ ସ୍ନେହ କର। ତାଙ୍କୁ ମନେ ନ ପକାଇଲେ ସ୍ନେହ କିପରି କରିବ? ତାଙ୍କଠାରୁ ସୁଖ ମିଳିଥାଏ, ତେଣୁ ତାଙ୍କୁ ସ୍ନେହ କରାଯାଏ। ଦୁଃଖ ଦେଲାବାଲାକୁ ସ୍ନେହ କରାଯାଏ ନାହିଁ। ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ମାଲିକ କରୁଛି, ସେଥିପାଇଁ ମୋତେ ସ୍ନେହ କର। ତେଣୁ ବାବାଙ୍କର ମତରେ ଚାଲିବା ଦରକାର ନା? ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଖୁସିରେ ରହିବା ପାଇଁ ଯୋଗ କରିବାର ପରିଶ୍ରମ କରିବାକୁ ହେବ। ଯୋଗର ଶକ୍ତି ଆତ୍ମାକୁ ସତ୍ତ୍ୱ ପ୍ରଦାନ କରିଥାଏ, ତେଣୁ ବହୁତ ସ୍ନେହରେ ବାବାଙ୍କୁ ୟାଦ କରିବାକୁ ହେବ। 2 ନମ୍ବର ପଏଣ୍ଟ, ଉଚ୍ଚ ପଦ ପାଇବା ପାଇଁ ପାଠପଢ଼ା ଉପରେ ପୁରା ପୁରା ଧ୍ୟାନ ଦେବାକୁ ହେବ। ଏମିତି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ମିଳିବ। ଅବହେଳା କରିବା ଛାଡ଼ି ସମ୍ପୂର୍ଣ୍ଣ ବର୍ଷାର ଅର୍ଥାତ୍ ରାଜ୍ୟ ପଦର ଅଧିକାରୀ ହେବାକୁ ପଡ଼ିବ। ବରଦାନ, ଲୌକିକ ଦାୟିତ୍ୱଗୁଡ଼ିକୁ ଅଲୌକିକକୁ ଅର୍ଥାତ୍ ବେହଦକୁ ପରିବର୍ତ୍ତନ କରୁଥିବା ସ୍ମୃତି ସ୍ୱରୂପ ନଷ୍ଟମହା ଭବ। ନଷ୍ଟମହା ହେବା ପାଇଁ କେବଳ ନିଜର ସ୍ମୃତି ସ୍ୱରୂପକୁ ପରିବର୍ତ୍ତନ କର। ମୋହ ମଧ୍ୟ ସେତେବେଳେ ଆସିଥାଏ ଯେତେବେଳେ ସ୍ମୃତିରେ ରହିଥାଏ ଯେ ମୁଁ ଗୃହସ୍ଥୀ ଅଟେ, ଏହା ମୋର ଘର, ଏହା ସହିତ ମୋର ସମ୍ବନ୍ଧ ରହିଛି। ଏବେ ଏହିସବୁ ବିନାଶୀ ଦାୟିତ୍ୱଗୁଡ଼ିକୁ ଅବିନାଶୀ ସେବାର ଦାୟିତ୍ୱରେ ପରିବର୍ତ୍ତନ କରିଦିଅ। ଯଦି ଏହିଭଳି ଅବିନାଶୀ ଦାୟିତ୍ୱ ବହନ କରି ତୁଲାଇବ, ତେବେ ତୁମର ବିନାଶୀ ଦାୟିତ୍ୱଗୁଡ଼ିକ ଆପେ ଆପେ ଠିକ୍ ହୋଇଯିବ। କିନ୍ତୁ ଯଦି ବେହଦର ଦାୟିତ୍ୱକୁ ଭୁଲି କେବଳ ନିଜର ବିନାଶୀ ଅର୍ଥାତ୍ ଲୌକିକ ଦାୟିତ୍ୱଗୁଡ଼ିକୁ ତୁଲାଉଛ, ତେବେ ତାକୁ ଆହୁରି ବିଗାଡ଼ି ଦେଉଛ। କାହିଁକି ନା ସେହି ବିନାଶୀ ଦାୟିତ୍ୱ ବା କର୍ତ୍ତବ୍ୟ ମୋହ ରୂପକ ମରଜ ପାଲଟି ଯାଇଛେ। ସେଥିପାଇଁ ନିଜର ସ୍ମୃତି ସ୍ୱରୂପକୁ ପରିବର୍ତ୍ତନ କରି ନଷ୍ଟମହା ହୁଅ। ସ୍ଲୋଗାନ, ଏଭଳି ତୀବ୍ର ବେଗରେ ଉଡ଼ି ଚାଲ ଯାହାକି ଅନେକ ପ୍ରକାରର କଥାରୂପୀ ବାଦଲଗୁଡ଼ିକୁ ଗୋଟିଏ ସେକେଣ୍ଡ ଭିତରେ ଅତିକ୍ରମ କରିଯିବ। ଅବ୍ୟକ୍ତ ଇଶାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଯେକୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ 2ଟି ଶ୍ରେଷ୍ଠ ବିଧି ରହିଛି। ପ୍ରଥମ, ପରସ୍ପର ପ୍ରତି ବିଶ୍ୱାସ। ଦ୍ୱିତୀୟ, ଏକତା। ଯେଉଁଠାରେ ସଂଗଠିତ ରୂପରେ ସମସ୍ତଙ୍କର ଭିତରେ ଏକମତ ରହିଛି, ପରସ୍ପର ପ୍ରତି ବିଶ୍ୱାସ ରହିଛି, ସେଠାରେ ସଫଳତା ଗୋଳାର ହାର ହୋଇଯାଉଛେ। ସମସ୍ତଙ୍କର ସଂସ୍କାର ତ ଭିନ୍ନ ଭିନ୍ନ ଅଟେ ଏବଂ ରହିବ ମଧ୍ୟ, କିନ୍ତୁ କାହାର ଯଦି ସାମ୍ନା କରିବାର ସଂସ୍କାର ରହିଛେ, ତେବେ ଅନ୍ୟ ଜଣେ ତାଳି ନ ବଜାଉ ଅର୍ଥାତ୍ ତା ସହିତ ମୁହାଁମୁହିଁ ନ ହେଉ। ସମସ୍ତେ ଯଦି ନିଜକୁ ପରିବର୍ତ୍ତନ କରିଦେବେ, ତେବେ ଏକତା କାୟମ ରହିପାରିବ।